ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ଜୁହାର। ପହିଲା ମୁଖିଆ ଖବର। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାଥି ଆଇବାକାଲ ନୂଆଦିଲ୍ଲୀ ନହବା ଓଡ଼ିଶା ସହିତ ମାଓ ପ୍ରଭାବିତ 8 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଆଇଷ୍ଠାନୁ 3 ଦିନିଆ ଦିଲ୍ଲୀ ଗସ୍ତ। ବରଗଡ଼ ଜିଲ୍ଲାନୁ ଏଛେନ୍ତକ ତେସ୍ତର ଝନକରଠାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଥିବାର ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା। ଭୁବନେଶ୍ୱରର ଆଇବାକାଲ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି। ଆର୍ ଶ୍ରୀକ୍ଷେତ୍ର ପୁରୀନ ହବିଷ ବ୍ରତ ପାଳନ ଲାଗି ଆଇଷ୍ଠାନୁ ମୂଲ ହେଲା ଅନ୍ଲାଇନ୍ ପଞ୍ଜୀକରଣ। ଏଥର ପୂରା ଖବର। କେନ୍ଦ୍ର ଗୃହ ଆଉ ସମବାୟ ମନ୍ତ୍ରୀ ଅମିତ ଶାହା ଆଇବାକାଲ ନୂଆଦିଲ୍ଲୀର ବିଜ୍ଞାନ ଭବନର ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ 8 ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିବେ। ଏହି ବୈଠକଟି ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲେଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଆର୍ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। 2026 ମାର୍ଚ୍ଚ ତକ ନକ୍ସଲପନ୍ଥୀ କାର୍ଯ୍ୟକଳାପର ପୂରା ମୂଳୋତ୍ପାଟନ କରବାର୍ ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍। ନକ୍ସଲବାଦ ଆହ୍ୱାନର ମୁକାବିଲା ଲାଗି କାର୍ଯ୍ୟପନ୍ଥା ସ୍ଥିର କରବାର ଲକ୍ଷ୍ୟଥି ଏହି ବୈଠକନ ଟିକିନିଖି ଆଲୋଚନା ହେବାର ସମ୍ଭାବନା ରହିଛି। ବୈଠକଟି ଜାତୀୟ ସୁରକ୍ଷାର ଉପପରାମର୍ଶଦାତା ଆଉ କେନ୍ଦ୍ର, ରାଜ୍ୟ ଆଉ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ବରିଷ୍ଠ ଅଧିକାରୀମାନେ ଭିଲ୍ ଆଲୋଚନାଥି ଭାଗ ନେବେ। ପ୍ରଭାବିତ ରାଜ୍ୟର ଦୁର୍ଗମ ଇଲାକାକେ ଉନ୍ନୟନମୂଳକ ଯୋଜନା ପହଞ୍ଚାବାର ଲାଗି ସଡ଼କ ଆର୍ ମୋବାଇଲ୍ ଯୋଗାଯୋଗକେ ତହକାବାର ଲାଗି ନିଆଯାଇଥିବା ପଦକ୍ଷେପ ଉପରେ ଏହି ବୈଠକଟି ଆଲୋଚନା ହେବା। ଏଛେନ୍ତକ ପ୍ରଭାବିତ ରାଜ୍ୟର ଦୁର୍ଗମ ଇଲାକାନ 14,400 କିଲୋମିଟର ରାସ୍ତା ତିଆରି ହୋଇଥିବାର ବେଲ୍କେ ପାଖାପାଖି 6,000 ମୋବାଇଲ୍ ଟାୱାର ବସାଯାଇଥିବାର ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇଷ୍ଠାନୁ 3 ଦିନିଆ ଦିଲ୍ଲୀ ଗସ୍ତି ଯାଉଛନ୍। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ସମୀକ୍ଷା ବୈଠକଟି ଯୋଗ ଦେବାର ସହିତ ଅଲଗା କେତେ କାର୍ଯ୍ୟକ୍ରମଟି ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ବରଗଡ଼ ଜିଲ୍ଲାନୁ ଏ ବଛର ଆରମ୍ଭନୁ ଏଛେନ୍ତକ ଭିନ୍ ଭିନ୍ ଇଲାକାନୁ ସ୍କ୍ରବ୍ ଟାଇଫସ୍ ସନ୍ଦେହ ଥି 900 ଅତ୍କା ଲୋକ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିର୍ ଭିତରୁ ତେସ୍ତର ଝନକରଠାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଥିବାର ଜଣାପଡ଼ିଛି। ଭିନ୍ ଭିନ୍ ଡାକ୍ତରଖାନାଥି ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାତି ଉନ୍ନତି ଘଟିଛି ବୋଲି ବରଗଡ଼ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିରୁପମା ଷଡ଼ଙ୍ଗୀ କହିଛନ୍। ସେ କହିଛନ୍ ଯେ
ଜାନୁଆରୀ 1 ତାରିଖରୁ ଅକ୍ଟୋବର 4 ତାରିଖ ମଧ୍ୟରେ 199 ଟେଷ୍ଟ ହୋଇଛି, ସେଥିମଧ୍ୟରୁ 63 ପଜିଟିଭ୍ ଆସିଛି। ସେମାନେ ଡିଫରେଣ୍ଟ ସିଏସ୍ସି ପିଏସ୍ସି ଲେଭେଲରେ ତଥା ଡିଏଚ୍ଏସ୍ ଏସ୍ଡିଏଚ୍ ଲେଭେଲରେ ଚିକିତ୍ସିତ ବି ହୋଇଛନ୍ତି। କିଛି ଜଣ ପ୍ରାଇଭେଟ୍ ହସ୍ପିଟାଲ ଯାଇଛନ୍ତି, କିଛି ଜଣଙ୍କୁ ବୁର୍ଲା ମଧ୍ୟ ରେଫର କରାହୋଇଛି। ସରକାରୀ ତଥ୍ୟ ହିସାବରେ 2 ଜଣଙ୍କ ମୃତ୍ୟୁ ଟାଇଫସ୍ ଜନିତ ବୋଲି ଆମେ ରିପୋର୍ଟ ପାଇଛୁ, ଯୋଉଟାକି ଆମର ଡିଏଚ୍ଏସ୍ରେ ହେଇନାହିଁ, ବାହାର ହସ୍ପିଟାଲରେ। ଏବେ ତ ସ୍କ୍ରବ୍ ଟାଇଫସ୍ର କେସ୍ ମଧ୍ୟ କମିଯାଇଛି ଆଉ ସବୁ ଆମର ନିୟନ୍ତ୍ରଣରେ ରହିଛି।
ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ବିଶାନ ପୋକ ଚାପବାରନୁ ବହୁତଟେ ଲୋକ ବେମାର ପଡ଼ସନ୍। ଏ ବଛର ଏଥିର୍ଲାଗି 2 ଜଣଙ୍କର ଜୀବନ ଯାଇଥିବାର ଡାକ୍ତର ଷଡ଼ଙ୍ଗୀ କହିଛନ୍। ସେ କହିଛନ୍ ଯେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ସବୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ପରୀକ୍ଷା ଲାଗି ଯନ୍ତ୍ରପାତି ଅଛେ। ଘରୋଇ ଡାକ୍ତରଖାନାମାନଙ୍କେ ଚିକିତ୍ସିତ ହେଉଥିବା ରୋଗୀଙ୍କର ବାବଦେ ଖବର ଦେବାର ଲାଗି ସେନର ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡାକ୍ତର ଷଡ଼ଙ୍ଗୀ କହିଛନ୍। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଇବାକାଲ ଆଉ 14 ତାରିଖ ଦିନ ବନ୍ଦ ରହିବା। ଆଇବାକାଲ ମୁଖ୍ୟମନ୍ତ୍ରୀଙ୍କ ଅଲଗା ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ଆର୍ 14 ତାରିଖ ଦିନ ଦୁର୍ଗାପୂଜା ଭସାଣି ଥିବାରୁ ଜନଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ବାହାରିଥିବାର ବିଜ୍ଞପ୍ତି କୁହାଯାଇଛି। 2024-25 ଶିକ୍ଷାବର୍ଷ ଲାଗି ଯୁକ୍ତ 2 ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା 3 ଖେପେ ହେବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା କହିଛନ୍। ସେ କହିଛନ୍ ଯେ ଡିସେମ୍ବର 26-30 ତାରିଖ ଭିତରେ ପହିଲା ଇଣ୍ଟରନାଲ୍ ପରୀକ୍ଷା ହେବା, 2 ଖେପେ ଜାନୁଆରୀ 2-12 ତାରିଖ ଭିତରେ ସବୁ ପ୍ରାକ୍ଟିକାଲ ପରୀକ୍ଷା ସରବା, ଇଣ୍ଟରନାଲ୍ ଆର୍ ପ୍ରାକ୍ଟିକାଲ ପରୀକ୍ଷା ସରବା ଋତୁରୁ ଫେବୃଆରୀ 15 ତାରିଖରୁ ମାର୍ଚ୍ଚ 20 ତାରିଖ ତକ ମୁଖ୍ୟ ଲିଖିତ ପରୀକ୍ଷା ହେବା। ପରୀକ୍ଷା ସରବାର 45 ଦିନ ଭିତରେ ରେଜଲ୍ଟ ବାହାର କରବାରକେ ପରିଷଦ ଲକ୍ଷ୍ୟ ରଖିଛି। ଶ୍ରୀକ୍ଷେତ୍ର ପୁରୀ ନ ଇ ବଛର ହବିଶାଳୀ ଯୋଜନାଥି ହବିଶାଳୀମାନଙ୍କ ରହିବାର ଲାଗି ଆଜିନୁ ଅନ୍ଲାଇନ୍ ଜରିଏ ପଞ୍ଜୀକରଣ ମୂଲ ହେଇଛି। ଇ ପଞ୍ଜୀକରଣ ଆଇବା 11 ତାରିଖ ତକ ଚାଲବା। ଏଥିଲାଗି ନା ପଞ୍ଜୀକରଣ କରବାରକେ ଥିବାର ହବିଶାଳୀମାନେ ଇ ଡିଷ୍ଟ୍ରିକ୍ .odisha.gov.in ୱେବ୍ସାଇଟ୍ ଜରିଏ ପଞ୍ଜୀକରଣ କରାଯାଇପାରୁଛି। ପଟ୍ ପଞ୍ଜୀକରଣ ଇ ବଛର ନାଇଁ ହୁଏ। ଇଚ୍ଛୁକ ହବିଶାଳୀମାନେ ଆଇବା 17 ତାରିଖ ନୁ ପୁରୀ ନ ପହଞ୍ଚିକରି ଅଫ୍ଲାଇନ୍ ପଞ୍ଜୀକରଣ ବିଲ୍ କରିପାରିବେ। ଇନ ଜନେଇ ଦିଆଯାଇପାରେ ଯେ ଇ ବଛର 2500 ଜନ୍ନୁ ପଞ୍ଜୀକରଣ କରାଯାଇପାରବା। ହବିଶାଳୀମାନଙ୍କ ରହିବାର ଲାଗି 4ଟା ଶିବିର ଆର୍ ମାହାଲିଆ ମହାପ୍ରସାଦ ଖାଇବାର ବ୍ୟବସ୍ଥା କରାଯାଇଛି। ଯେନ୍ମାନେ ଆବେଦନ କରିବେ ସେମାନେ ଶାରୀରିକ ଆର୍ ମାନସିକ ଭାବେ ସୁସ୍ଥ ଥିବାର ଦରକାର। ସେନ୍ତା ବିଧବା ବ୍ରତଧାରୀ ଆର୍ ନୂଆ ଆବେଦନକାରୀମାନଙ୍କୁ ପହିଲା ସୁଯୋଗ ଦିଆଯିବା। ଯେନ୍ମାନେ ଅନ୍ଲାଇନ୍ ପଞ୍ଜୀକରଣ ନାଇଁ କରିଥିବେ ସେମାନଙ୍କୁ ଇ ଯୋଜନା ଅଧୀନଥି ରହିବାରକେ ନାଇଁ ଦିଆଯାଏ ବୋଲି କୁହାଯାଇଛି। ବଲାଙ୍ଗୀର ଜିଲ୍ଲାର ସହର ନୁ ଗାଁ ଇଲାକା ତକ ଏଛେନ୍ ସବୁ ଜାଗାନ ମା ଦୁର୍ଗାଙ୍କର ନବଦୁର୍ଗା ମେଢ ପୂଜା ହେଉଥିବାର ବେଲ୍କେ ସବୁ ଦେବୀପୀଠମାନଙ୍କେ 16 ପୂଜା ମୁଲେଇଛି। ଫି ଦିନ ମା ଭିନ୍ ଭିନ୍ ବେସ୍ଥି ଦର୍ଶନ ଦେଉଛନ୍। ଖାସ୍ କରି ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ ବୈଲ ଯାତ୍ରାଥି ମା ପାଟନେଶ୍ୱରୀ ଡଙ୍ଗେଇ ଆର୍ ମା ସମଲେଶ୍ୱରୀଙ୍କର କାଳିସି ବାହାର କରିକି ନବମୀ ତିଥିଥି ଭକ୍ତମାନଙ୍କୁ ଦର୍ଶନ ଦେସନ୍। ଏତାର ସହିତ ଦୁର୍ଗା ମେଢମାନଙ୍କେ ଭିଲ୍ ଯାଏସନ୍। ଇ ବାବଦେ ଗବେଷକ ଲକ୍ଷ୍ମୀକାନ୍ତ ମିଶ୍ର କହିଛନ୍,
ଗତ 3 ତାରିଖ ଠାରୁ ସମଗ୍ର ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପୀଠରେ ନବଦୁର୍ଗା ପୂଜା ହୋଇଆସୁଛି ଏବଂ ପାଟନାଗଡ଼ରେ ମା ପାଟଣେଶ୍ୱରୀ ସମଲେଶ୍ୱରୀ ଏବଂ ଡଙ୍ଗେଇଙ୍କର ପ୍ରସିଦ୍ଧ ବୟଲ ଯାତ୍ରା ନବମୀ ଦିନ ଅନୁଷ୍ଠିତ ହୋଇଥାଏ। ଏଇଠି ଯେହେତୁ ଯନ୍ତ୍ର ସାହାଯ୍ୟରେ ପୂଜା କରାଯାଇଥାଏ ସେଥିଲାଗି ଏଇଠି ପରମ୍ପରା ଅନୁଯାୟୀ ମା ବରୁଆ ଦେହରେ ବିଜେ ହୋଇ ସେଦିନ ନଗର ପରିଭ୍ରମଣ କରିଥାନ୍ତି ଏବଂ ସେଦିନ ଏଇ ବୟଲ ଯାତ୍ରାକୁ ଉପଭୋଗ କରିବା ଲାଗି ରାତି ତମାମ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ତାକୁ ଉପଭୋଗ କରିଥାନ୍ତି।
ଶକ୍ତିପୀଠମାନଙ୍କେ ମାଙ୍କର ନବରାତ୍ର ପୂଜା ଅବସରରେ 4 ନମ୍ବର ଦିନେ ଆଜି କୁଷ୍ମାଣ୍ଡା ବେଶ ହୋଇଛି। ବରଗଡ଼ର ଗ୍ରାମ୍ୟଦେବୀ ମା ସମଲେଶ୍ୱରୀଙ୍କର ପୀଠନ 12 ତାରିଖ ତକ ନବରାତ୍ର ପୂଜା ଚାଲିଛି। ଦେବୀଙ୍କର କୁଷ୍ମାଣ୍ଡା ବେଶ ଦର୍ଶନ ଲାଗି ଆଜି ମନ୍ଦିରନ ଜବର ଭିଡ଼ ହେଉଥିବାର ଦେଖାଦେଇଛି। ବିଦ୍ୟାଳୟ ଆଉ ଗଣଶିକ୍ଷା ଅନୁସୂଚିତ ଜାତି ଜନଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୌଦ୍ଧ ଜିଲ୍ଲା ଗସ୍ତତି ଆସିକରି ଭିନ୍ ଭିନ୍ ସରକାରୀ ଯୋଜନାର ସମୀକ୍ଷା କରିଛନ୍। ଏତାର ଛଡ଼ା ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କର ଅଧ୍ୟକ୍ଷତାତି ହୋଇଥିବାର ସାଙ୍ଗଠନିକ ବୈଠକଟି ଯୋଗ ଦେଇକରି ସଦସ୍ୟତା ସଂଗ୍ରହ ଅଭିଯାନ ବାବଦେ ଆଲୋଚନା କରିବାର ସହିତ ମାର୍ଗଦର୍ଶନ କରିଥିଲେ। ଉତ୍ତରପ୍ରଦେଶର ଫରିଦାବାଦଠାରେ ହୋଇଥିବାର କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ତୀରନ୍ଦାଜ କ୍ରୀଡ଼ା ପ୍ରତିଯୋଗିତାଟି ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଛି। ଏଥିରେ ସୁରଜ ମିହିର 2ଟା ସୁନାର ପଦକ, କ୍ରିଷ୍ଣାମୟୀ ମହାକୁର ରୌପ୍ୟ ପଦକ ଆର୍ ସନ୍ତୃପ୍ତି ସାହୁ ବ୍ରୋଞ୍ଜ ପଦକ ପାଇଛନ୍। ଛାତ୍ରଛାତ୍ରୀମାନେ ବୌଦ୍ଧ ପହଞ୍ଚବା ଋତୁରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ବ୍ଲକର କୁସଙ୍ଗ ଆର୍ ବାଦିମୁଣ୍ଡାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଆର୍ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଉଦ୍ଘାଟନ କରିଛନ୍। ସେନ୍ତା ଦୁହି ମନ୍ତ୍ରୀ ଜିଲ୍ଲାର ବୁଢ଼ୀପଦର ଗ୍ରାମ ପଞ୍ଚାୟତର ଗୋଟେ ପାର୍କକେ ଭିଲ୍ ଉଦ୍ଘାଟନ କରିଛନ୍। ଡିସେମ୍ବର 2025 ତକ ରାଜ୍ୟର ଫି ଘରକେ ହର୍ ଘର ଜଲ୍ ଯୋଜନାଥି ସବୁ ଘରକେ ସଫା ପିଇବାର ପେନ୍ ପାଇପ୍ଥି ଯୋଗାଇ ଦିଆଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। କାର୍ଯ୍ୟକ୍ରମମାନଙ୍କେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଆର୍ ଟିଟିଲାଗଡ଼ ବିଧାୟକ ନବୀନ ଜେନ ଉପସ୍ଥିତ ଥିଲେ। ଦେବଗଡ଼ ଜିଲ୍ଲା ଦକ୍ଷତା ବିକାଶ ମିଶନର ଗୋଟିଏ ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାଥି ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ହୋଇଛି। ଏ ବୈଠକଟି ଜିଲ୍ଲାନ ଦକ୍ଷତା କେନ୍ଦ୍ର ଆଇଟିଆଇ ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନକେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ଉପରେ ତାଲିମ ଆର୍ ସ୍ୱଚ୍ଚକାଳୀନ ଦକ୍ଷତା ତାଲିମ ଉପରେ ସମୀକ୍ଷା କରିବାର ସହିତ ଜିଲ୍ଲା ସ୍ୱେଶିଆଲ ଜେଲ୍ଥି ଥିବାର କଏଦୀମାନଙ୍କୁ କେନ୍ତା ଦକ୍ଷତା ତାଲିମ ଦିଆଯାଇପାରବା ସେ ବାବଦେ ଆଲୋଚନା ହୋଇଥିଲା। ପୂର୍ବତଟ ରେଳବାଇ ପାର୍ବଣ ସମିଆଥି 27 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଲାବାରକେ ଯୋଜନା କରିଛି। ଏତାର ଛଡ଼ା ଆହୁରି 14ଟା ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ର ଭିଲ୍ ବ୍ୟବସ୍ଥା କରାଯାଇଛି। ପୂଜା ଛୁଟିଥି 5,32,000 ଏତକା ଯାତ୍ରୀ ପରିବହନ ଲକ୍ଷ୍ୟ ନେଇକରି ରେଳବାଇ ତରଫୁ ଏ ଯୋଜନା କରାଯାଇଛି। ଆଉ ଏହି ଟ୍ରେନ୍ ନଭେମ୍ବର ଶେଷ ସପ୍ତାହ ତକ ଚାଲବା। ରାଜ୍ୟର 20ଟା ଜିଲ୍ଲାନ କୋହଳାପାକ ସହିତ ଘଡ଼ଘଡ଼ି ମାରବାର ଡର ଥିବାରୁ ଆଇବା 24 ଘଣ୍ଟା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଦିଆଯାଇଛି। ଜିଲ୍ଲାମାନଙ୍କ ଭିତରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାଥି ଆଇବାକେଲ ନୂଆଦିଲ୍ଲୀ ନ ହେବା ଓଡ଼ିଶା ସହିତ ମାଓ ପ୍ରଭାବିତ 8ଟା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀଙ୍କର ଆଜିନୁ 3 ଦିନିଆ ଦିଲ୍ଲୀ ଗସ୍ତ। ବରଗଡ଼ ଜିଲ୍ଲାନୁ ଏଛେନ୍ତକ 73 ଜଣଙ୍କଠାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଥିବାର ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କର ସୂଚନା। ଭୁବନେଶ୍ୱରନ ଆଇବାକେଲ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆର୍ ଶ୍ରୀକ୍ଷେତ୍ର ପୁରୀନ ହବିଷବ୍ରତ ପାଳନ ଲାଗି ଆଜିଠାନୁ ମୂଲ ହେଲା ଅନ୍ଲାଇନ୍ ପଞ୍ଜୀକରଣ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।